ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଏଟିଏଫ୍ ମୂଲ୍ୟରେ ଅସ୍ଥିରତା ଲାଗି ରହିଥିଲା। ଏଟିଏଫ୍ ମୂଲ୍ୟ ନିର୍ଦ୍ଧାରଣକୁ ସହଜ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଏହା ଏକ ଆତ୍ମନିର୍ଭରଶୀଳ ରାଜସ୍ୱ ଉତ୍ପନ୍ନକାରୀ ପାଣ୍ଠି, ଯାହା ଅନୁସୂଚିତ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏଟିଏଫ୍ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବା ସହିତ ବିମାନ ସେବା କ୍ଷେତ୍ର ସହ ଜଡ଼ିତ 77,00,000 କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ। ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ଖର୍ଚ୍ଚ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଗଠିତ ତଦାରଖ କମିଟି କାର୍ଯ୍ୟାନ୍ୱୟନ, ଦାବି ଯାଞ୍ଚ, ସମନ୍ୱୟ ଏବଂ ସମାଧାନର ତଦାରଖ କରିବ। ଏଟିଏଫ୍ ମୂଲ୍ୟ ସ୍ଥିରୀକରଣ ସମର୍ଥନ 36 ମାସ ପାଇଁ ବଳବତ୍ତର ରହିବ। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଏଟିଏଫ୍ ମୂଲ୍ୟ ମାର୍ଚ୍ଚ ମାସରେ 2.5 ଗୁଣା ବୃଦ୍ଧି ପାଇ ଚଳିତ ବର୍ଷ ମଇ ମାସରେ ଲିଟର ପିଛା 142 ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପୁରୁଣା ଟ୍ରକ୍ ଏବଂ ବସ୍ ବଦଳାଇବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡକୁ ସହାୟତା ପାଇଁ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। 9,585 କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପଞ୍ଜିକୃତ ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS4 କିମ୍ବା ପୂର୍ବ ନିର୍ଗମନ ମାନଦଣ୍ଡ ପାଳନ କରୁଥିବା, ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS6 କିମ୍ବା ବୈଦ୍ୟୁତିକ ଯାନ ସହିତ ବଦଳାଇବାକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି। ଶ୍ରୀ ବୈଷ୍ଣବ କହିଛନ୍ତି ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଏହି 2 ବର୍ଷିଆ ଯୋଜନାର ଲକ୍ଷ୍ୟ ରହିଛି। ଏହି ଯୋଜନା ଅନ୍ତର୍ଗତ ପ୍ରାୟ 2,00,000 ଟ୍ରକ୍ ଏବଂ 16,000 ବସ୍ ବଦଳାଇ ଦିଆଯିବ। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି, ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ୍ୱ ହେବ। ଏହି ରାଜପଥ ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ। 8,300 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବାର ଆଶା କରାଯାଉଛି।
कोस्टल हाईवे जो स्टेट की बहुत लंबे समय से एक डिमांड रही है, बिकॉज कोस्टल एरियाज का बार बार साइक्लोन से इम्पैक्ट होना, कोस्टल एक्टिविटीज जो है, फिशिंग हो, पान की खेती हो, धान की खेती हो, कई तरह के इकोनॉमिक एक्टिविटीज हैं, और साथ ही साथ जो टूरिज्म और श्रद्धा के बड़े केंद्र हैं, जैसे पुरी हो गया, चिलिका हो गया, इन सब की कनेक्टिविटी अलोंग द कोस्ट कैसे हो, ये एक लंबे टाइम से उड़ीसा की डिमांड रही है। तो इस डिमांड को आज माननीय प्रधानमंत्री श्री नरेंद्र मोदी जी ने कैबिनेट में अप्रूव किया।
ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି 3,936 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟରେ ବିହାରରେ 31 ନମ୍ବର ଏବଂ 231 ନମ୍ବର ଜାତୀୟ ରାଜପଥର ଖଗାରିଆ ପୂର୍ଣ୍ଣିଆ ସେକ୍ସନକୁ 4 ଲେନ୍ ପର୍ଯ୍ୟନ୍ତ ଉନ୍ନତିକରଣକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ପରିବହନ ପରିଚାଳନାକୁ ସୁଗମ ସଂଯୋଗ ପ୍ରଦାନ କରିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମୁଖ୍ୟ ଡକ୍ଟର କୃଷ୍ଣସ୍ୱର ଭସ୍ଚା କହିଛନ୍ତି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ଚା ଆଶା ବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ରାଜ୍ୟର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ବେଙ୍ଗାଲୁରୁଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ସହ 12 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇବା ସହ ଜନକଲ୍ୟାଣ ପାଇଁ କେନ୍ଦ୍ର ସରକାର କର୍ଣ୍ଣାଟକ ସରକାରଙ୍କ ସହିତ ମିଳିମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିର 99% ଚୂଡ଼ାନ୍ତ ହୋଇସାରିଛି ଏବଂ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ମୁମ୍ବାଇଠାରେ ଆୟୋଜିତ ସିଟି 2026 ଇଣ୍ଡିଆ କନ୍ଫରେନ୍ସରେ ସେ ଆଶା ପ୍ରକଟ କରି କହିଛନ୍ତି ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇପାରେ। ଶ୍ରୀ ଗୋର୍ ଆସନ୍ତାକାଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ଭାରତ ଆମେରିକା ସମ୍ପର୍କକୁ ଆଧୁନିକ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବର୍ଣ୍ଣନା କରି ଶ୍ରୀ ଗୌର କହିଛନ୍ତି ଉଭୟ ଦେଶ ମଧ୍ୟରେ ସହଯୋଗ, ବିଶ୍ୱ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଯୋଗାଣ ଶୃଙ୍ଖଳ ଏବଂ ସୁରକ୍ଷାର ଭବିଷ୍ୟତକୁ ରୂପରେଖ ଦେବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରଷ୍ଟ କାର୍ଯ୍ୟକ୍ରମ ଅଧୀନରେ କୃତ୍ରିମ ବୁଦ୍ଧିମତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଫାର୍ମାସ୍ୟୁଟିକାଲ୍ସ ଏବଂ ସୁରକ୍ଷିତ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ସେ ଗୁରୁତ୍ୱ ଦେଇଛନ୍ତି। ସମ୍ପ୍ରତି ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ପଦକ୍ଷେପ ଉପରେ ଶ୍ରୀ ଗୌର ସ୍ୱଷ୍ଟୋକ୍ତି କରି କହିଛନ୍ତି ଏହା ଏକ ବ୍ୟାପକ ବିଶ୍ୱ ବାଣିଜ୍ୟ ସମୀକ୍ଷା ପ୍ରକ୍ରିୟାର ଅଂଶ ଏବଂ ଏହା ବିଶେଷ ଭାବେ ଭାରତକୁ ଲକ୍ଷ୍ୟ କରି କରାଯାଇ ନାହିଁ। ଡେନମାର୍କର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମେଟେ ଫ୍ରେଡ୍ରିକ୍ସନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଡେନମାର୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ, ସମାନ ଚିନ୍ତାଧାରା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଆଧାରିତ ଏକ ସୁଦୃଢ଼ ଭାଗିଦାରୀ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଡେନମାର୍କ ସବୁଜ ରଣନୈତିକ ଭାଗିଦାରୀକୁ ସଶକ୍ତ କରିବା ଏବଂ ଉଭୟ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ସହଯୋଗକୁ ନୂତନ ଶିଖରରେ ପହଞ୍ଚାଇବାକୁ ଶ୍ରୀ ଫ୍ରେଡ୍ରିକ୍ସନ୍ଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। କୁଏତ ଅନ୍ତର୍ଜାତୀୟ ବିମାନ ବନ୍ଦରର ମୁଖ୍ୟ ଯାତ୍ରୀବାହୀ ଟର୍ମିନାଲ୍ ଉପରେ ଆଜି ସକାଳେ ଏକ ଇରାନୀ ଡ୍ରୋନ୍ ଆକ୍ରମଣ ଫଳରେ ବ୍ୟାପକ କ୍ଷତି ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଉପସାଗରୀୟ ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି। ଆକ୍ରମଣ ସମୟରେ କୁଏତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକାଧିକ ଇରାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ପ୍ରତିହତ କରିଥିଲା, କିନ୍ତୁ ଗୋଟିଏ ଆକ୍ରମଣ ଏକ ନମ୍ବର ଟର୍ମିନାଲ୍କୁ ଭେଦ କରିଥିଲା। ବିମାନ ବନ୍ଦରର ସଂରଚନା ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳକୁ ତୁରନ୍ତ ସ୍ଥଗିତ ରଖିବାକୁ ପଡ଼ିଛି। କୁଏତ ଅଭିମୁଖେ ଆସୁଥିବା ବିମାନଗୁଡ଼ିକ ଆଞ୍ଚଳିକ ପଡ଼ୋଶୀ ବିମାନ ବନ୍ଦର ଆଡ଼କୁ ବଦଳାଇ ଦିଆଯାଉଛି। ତେବେ ପରବର୍ତ୍ତୀ ସମୟରେ କୁଏତ ଏୟାରଓ୍ବେଜ୍ ଏକ ଅଲଗା କ୍ଷତିଗ୍ରସ୍ତ ନ ହୋଇଥିବା ଟର୍ମିନାଲ୍କୁ ସୀମିତ ବିମାନ ଚଳାଚଳ କରିବାରେ ସଫଳ ହୋଇଛି। ବ୍ୟାଡ୍ମିଣ୍ଟନରେ ଭାରତର ଆୟୁଷ ସେଟ୍ଟି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ବିଜୟ ସହ ଚୀନ୍ର ୱେଙ୍ଗ୍ ହଙ୍ଗ୍ ୟଙ୍ଗ୍ଙ୍କୁ 8-21, 22-20 ଏବଂ  21-15 ପରାସ୍ତ କରି ଇଣ୍ଡୋନେସିଆ ଓପନ୍ ସୁପର 1000ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମିକ୍ସଡ୍ ଡବଲ୍ସରେ ମଧ୍ୟ ଭାରତ ଏକ ସ୍କରଣୀୟ ବିଜୟ ହାସଲ କରିଛି। ରୋହନ କପୁର ଏବଂ ଋତୁପର୍ଣ୍ଣା ଗାଡେଙ୍କ ଯୋଡ଼ି ଚୀନ୍ ତାଇପେଇର ୟାଙ୍ଗ୍ ପୋ ହୁଆନ୍ ଏବଂ ହୁ ଲିଙ୍ଗ୍ ଫାଙ୍ଗ୍ଙ୍କୁ ସିଧାସଳଖ 21-14 ଓ 21-14 ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଆଜି ଭାରତର ଉନ୍ନତି ହୁଡ଼ା ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ୍ ନୋଜୋମି ଓକୁହାରାଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। ସମ୍ବାଦ ଶେଷ ହେଲା।